ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେରଳମ୍ ବିଧାନସଭା ନିର୍ବାଚନ ପାଇଁ 11 ଓ ଆସାମ ବିଧାନସଭା ପାଇଁ 2 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଜେପି। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର କୌଣସି ଅଭାବ ନଥିବା ସ୍ପଷ୍ଟ କଲେ ସରକାର। ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପରେ ଶ୍ରୀଲଙ୍କାରେ ଇନ୍ଧନ ମୂଲ୍ୟ 30% ବୃଦ୍ଧି। ଆସନ୍ତା 48 ଘଣ୍ଟା ମଧ୍ୟରେ ହର୍ମୁଜ୍ ପ୍ରଣାଳୀ କାର୍ଯ୍ୟକ୍ଷମ ନ କଲେ ଇରାନ୍ର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ନେଇ ଆମେରିକାର ଚେତାବନୀ। ଏବଂ 2 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ଆୟର୍ଲ୍ୟାଣ୍ଡ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ। କେରଳମ୍ରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି 11 ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତାଲିକାରେ କୋଭାଲମ୍ ବିଧାନସଭା ଆସନରୁ ଟିଏନ୍ ସୁରେଶ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବାବେଳେ ପିରୁମାଡ଼େ ଆସନରୁ ଭି ରଥେଶ, ମାଭେଲିକାରୁ ଅଜିମୋନ୍, ଆରୁଭିକାରା ଆସନରୁ ବିବେକ ଗୋପନ ଏବଂ ଚାଭାରା ଆସନରୁ କେଆର୍ ରାଜେଶ ପ୍ରାର୍ଥୀ ହେବେ। ପ୍ରାର୍ଥୀମାନଙ୍କ ନାମ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଚୂଡ଼ାନ୍ତ ହୋଇଛି। କେରଳମ୍ରେ 140 ସଦସ୍ୟ ବିଶିଷ୍ଟ ବିଧାନସଭା ପାଇଁ ଆସନ୍ତା ମାସ 9 ତାରିଖରେ ଭୋଟ୍ ଗ୍ରହଣ ଓ ମେ ମାସ 4 ତାରିଖରେ ଭୋଟ୍ ଗଣତି ହେବ। ସେହିପରି ଆସାମରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି 2 ଜଣ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ତାଲିକା ଅନୁଯାୟୀ ସୁଶ୍ରୀ କୃଷ୍ଣ ଶାହା ଡାଲଗାଓଁ ବିଧାନସଭା ଆସନରୁ ଏବଂ ଜୀବନ ଗୋଗୋଇ ସିସିବରଗାଓଁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅନ୍ୟପକ୍ଷରେ ଦଳ ପକ୍ଷରୁ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ ପାଇଛି। ଏଥିରେ 9ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ତାଲିକାରେ ମନ୍ନାଡ଼ିପେଟ୍ରୁ ଗୃହମନ୍ତ୍ରୀ ନବଶିବ୍ୟମ୍, ରାଜଭବନରୁ ରାଜ୍ୟସଭାପତି ଭିପି ରାମଲିଙ୍ଗମ୍, ମୁଦାଲିୟାରପେଟ୍ରୁ ମନ୍ତ୍ରୀ ଜନ୍ କୁମାର ଏବଂ ମାନୱେଲିରୁ ବିଧାନସଭା ବାଚସ୍କତି ଆର୍ ସେଲଭମ୍ ପ୍ରମୁଖ ପ୍ରାର୍ଥୀ ହେବେ। ବିଧାନସଭା ସାଧାରଣ ନିର୍ବାଚନ ପାଇଁ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ମୋଟ 135 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରାଜ୍ୟଗୁଡ଼ିକୁ ଆଉ ଅତିରିକ୍ତ 20% ବାଣିଜ୍ୟିକ ଏଲ୍ପିଜି ଯୋଗାଣକୁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏହାଦ୍ୱାରା ମୋଟ ଏଲ୍ପିଜି ଆବଣ୍ଟନ 50%କୁ ବୃଦ୍ଧି ପାଇଛି। ସେଥିମଧ୍ୟରେ ପିଏନ୍ଜି ସମ୍ପ୍ରସାରଣ କ୍ଷେତ୍ରରେ ସହଜତା ଆଧାରିତ 10% ଆବଣ୍ଟନ ଅନ୍ତର୍ଭୁକ୍ତ। ଏହି ଅତିରିକ୍ତ ଏଲ୍ପିଜି ରାଜ୍ୟଗୁଡ଼ିକର ରେସ୍ତୋରାଁ, ଢାବା, ହୋଟେଲ, କ୍ୟାଣ୍ଟିନ୍, ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଆଦିକୁ ଆବଣ୍ଟନ ପାଇଁ ପ୍ରାଥମିକତା ଭିତ୍ତିରେ ପ୍ରଦାନ କରାଯିବ। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର କୌଣସି ଅଭାବ ନ ଥିବା କେନ୍ଦ୍ର ସରକାର ସ୍ୱଷ୍ଟ କରିଛନ୍ତି। ଏଥିପାଇଁ ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଘରୋଇ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇଛି। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ପିଏନ୍ଜି ସଂଯୋଗକୁ ପ୍ରାଥମିକତା ଦେବା ଲକ୍ଷ୍ୟ ନେଇ ସହରାଞ୍ଚଳରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରମୁଖ ସହର ଏବଂ ସହରାଞ୍ଚଳରେ ବାଣିଜ୍ୟିକ କ୍ଷେତ୍ରଗୁଡ଼ିକୁ ପିଏନ୍ଜି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ବେଆଇନ ମହଜୁଦକାରୀ ଏବଂ କଳାବଜାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ, ଭାରତୀୟ ନାବିକଙ୍କ ସୁରକ୍ଷା ଏବଂ ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ପାଇଁ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି। ପଶ୍ଚିମ ଏସିଆରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରୁ କୁହାଯାଇଛି। ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରାୟ 3,30,000 ଲୋକ ସେହି ଅଞ୍ଚଳରୁ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ବିଭିନ୍ନ ଦେଶରୁ ବିମାନ ଉଡ଼ାଣ ଜାରି ରହିଛି ଏବଂ ଆକାଶପଥ ପ୍ରତିବନ୍ଧକ ଥିବା ଅଞ୍ଚଳଗୁଡ଼ିକ ପାଇଁ ସରକାରଙ୍କ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଶ୍ରୀଲଙ୍କାର ସରକାରୀ ସିଲନ୍ ପେଟ୍ରୋଲିୟମ୍ କର୍ପୋରେସନ ଆଜିଠାରୁ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛି। ପଶ୍ଚିମ ଏସିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ଯୋଗୁଁ ତୈଳ ମୂଲ୍ୟ ବୃଦ୍ଧି ପାଇଛି ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଇନ୍ଧନ ମୂଲ୍ୟରେ 24-30% ବୃଦ୍ଧି କରାଯାଇଛି। କିରୋସିନ ମୂଲ୍ୟ ମଧ୍ୟ ପ୍ରତି ଲିଟର 60 ଟଙ୍କା ବୃଦ୍ଧି ପାଇ 255 ଟଙ୍କା ହୋଇଛି। ପଶ୍ଚିମ ଏସିଆ ବିବାଦ ଆରମ୍ଭ ହେବା ପରେ ଏହି ସର୍ବଶେଷ ସଂଶୋଧନ ଦ୍ୱିତୀୟ ମୂଲ୍ୟ ବୃଦ୍ଧି। ପ୍ରମୁଖ ଇନ୍ଧନ ବର୍ଗଗୁଡ଼ିକରେ ପ୍ରାୟ 35% ମୂଲ୍ୟ ବୃଦ୍ଧି ପାଇଥିବା ଜଣାପଡ଼ିଛି।
ମୁଁ ନିଖିଲ କହୁଛି, ଚନ୍ଦ୍ରାଲ ଟିମ୍ କଳାହାଣ୍ଡି ପୋଲିସ ପାଖରେ ସରେଣ୍ଡର କରିବା ପରେ ବିଜିଏନ୍ ସହ ରାଜ୍ୟର ପୁରା ଡିଭିଜନ ଖାଲି ହୋଇସାରିଲାଣି। କେବଳ ତୁମେ 15 ଜଣ ବାକି ଅଛ। ତୁମମାନେ ଏମିତି ଥିବ ଆଉ ତୁମ ଭିତରୁ କିଛି କିଛି ସାଥୀ ଲୁଚି ପଳାଇ ଆସି ସରେଣ୍ଡର କରୁଥିବେ। ଏମିତି ତୁମମାନଙ୍କୁ ନୁକସାନ ହେବ ସିନା, ଫାଇଦା କିଛି ହେବ ନାହିଁ। ତେଣୁ ତୁମେ ସମସ୍ତେ ଏକାଥରରେ ଆସି ସରେଣ୍ଡର କରନ୍ତୁ। ତୁମର ଜଣେ କମ୍ରେଡ୍ ଭାବେ ଶୁକ୍ରୁ ଶିଲାକୁ ମୋର ପରାମର୍ଶ, 31 ସୁଦ୍ଧା ଆସି ସରେଣ୍ଡର କଲେ ଭଲ। 31 ପରେ ସରକାର ସରେଣ୍ଡରକୁ ଗ୍ରହଣ କରିବେ ନାହିଁ। ଏପରି କ୍ଷେତ୍ରରେ ଏକ ରାଜ୍ୟ କମିଟି ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଥିବା କମ୍ରେଡ୍ ଶୁକ୍ରୁକୁ ମୋର ବିଶେଷ ପରାମର୍ଶ, ସମସ୍ତଙ୍କୁ ବୁଝାଇ ସାଙ୍ଗରେ ଧରି ଆସ। ସେମାନେ ଯଦି ଆସିବାକୁ ରାଜି ନାହାନ୍ତି, ତୁମେ ନିଜେ ଆସି ସରେଣ୍ଡର କର। ମୋର ଏଇ ମୋବାଇଲ ନମ୍ବର 9437643839, ଆଉ ଥରେ କହିରହୁଛି 9437643839 କଣ୍ଟାକ୍ଟ କଲେ ମୁଁ ଯାଇ ତୁମମାନଙ୍କୁ ନେଇ ଆସିବି। ନଚେତ୍ କୌଣସି ସାମ୍ବାଦିକ ବା ସରପଞ୍ଚଙ୍କ ସହାୟତାରେ ଆସି ସରେଣ୍ଡର କରନ୍ତୁ। ତୁମମାନଙ୍କ ଅପେକ୍ଷାରେ ନିଖିଲ, ପୂର୍ବୀ ସବ୍ଜୋନାଲ ବ୍ୟୁରୋ ସଚିବ।
କେନ୍ଦ୍ର ସରକାର 2025-26 ବଜେଟ୍ ଅନୁଯାୟୀ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ନିର୍ମାତା ଏବଂ ରପ୍ତାନୀକାରୀଙ୍କୁ ସହାୟତା କରିବା ପାଇଁ ମ୍ୟୁଚୁଆଲ୍ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏହି ଯୋଜନା ଜାତୀୟ କ୍ରେଡିଟ୍ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ୍ ଦ୍ୱାରା ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଉପକରଣ ଏବଂ ଯନ୍ତ୍ରପାତି କ୍ରୟ କରିବା ଲାଗି ଯୋଗ୍ୟ ଏମ୍ଏସ୍ଏମ୍ଇଗୁଡ଼ିକୁ ମଞ୍ଜୁର କରାଯାଇଥିବା 100 କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପାଇଁ 60% ଗ୍ୟାରେଣ୍ଟି ପ୍ରଦାନ କରିଥାଏ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ଗ୍ୟାରେଣ୍ଟି ଏମ୍ଏସ୍ଏମ୍ଇଗୁଡ଼ିକ ଉପରେ ଋଣଜନିତ ବୋଝ ହ୍ରାସ କରିବା ସହ ରପ୍ତାନୀ ଉପରେ ପ୍ରୋତ୍ସାହନ ପ୍ରଦାନ କରିଥାଏ। ସଂଶୋଧିତ ନିୟମ ଅନୁଯାୟୀ 5% ଅଗ୍ରିମ ଅବଦାନକୁ ଫେରସ୍ତ ଯୋଗ୍ୟ କରାଯିବା ସହ ଚତୁର୍ଥ ବର୍ଷରୁ ପ୍ରତିବର୍ଷ 1% ଫେରସ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରେ ଯନ୍ତ୍ରପାତି ଏବଂ ଉପକରଣ କ୍ରୟ ପାଇଁ ସର୍ବନିମ୍ନ ପ୍ରକଳ୍ପ ମୂଲ୍ୟର ଆବଶ୍ୟକତାକୁ 75%-60% ହ୍ରାସ କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ର ଶକ୍ତିକେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ତେହେରାନ ଆସନ୍ତା 48 ଘଣ୍ଟା ମଧ୍ୟରେ ହରମୁଜ ପ୍ରଣାଳୀକୁ ପୁନର୍ବାର କାର୍ଯ୍ୟକ୍ଷମ ନ କରେ, ତେବେ ଆମେରିକା ଏଭଳି ପଦକ୍ଷେପ ଗ୍ରହଣ କରିବ। ଆଜି ସକାଳେ ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଏହି ଚେତାବନୀ ଦେବା ସହ 48 ଘଣ୍ଟା ପରେ ଇରାନ୍ ନୂଆ ଆକ୍ରମଣର ସମ୍ମୁଖୀନ ହେବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। ଅନ୍ୟ ଏକ ପୋଷ୍ଟରେ ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନ୍ ବୁଝାମଣା କରିବାକୁ ଚାହୁଁଥିଲେ ମଧ୍ୟ ତାହା କରୁନାହିଁ। ନୂଆଦିଲ୍ଲୀରେ ଭାରତ ବିଦ୍ୟୁତ୍ ସମ୍ମିଳନୀ 2026ର ତୃତୀୟ ଦିନରେ ଗତକାଲି ଭାରତ ଆଫ୍ରିକା ରଣନୈତିକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଶକ୍ତିମନ୍ତ୍ରୀ ମନୋହରଲାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶକ୍ତି ଏବଂ ନୂତନ ନବୀକରଣୀୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ, ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି, ମଲାୱିର ଶକ୍ତି ଏବଂ ଖଣି ମନ୍ତ୍ରୀ ଡକ୍ଟର ଜିନ୍ ମାଥାଙ୍ଗା ଏବଂ ଅନ୍ୟାନ୍ୟ ଆଫ୍ରିକୀୟ ରାଷ୍ଟ୍ରର ମନ୍ତ୍ରୀ ଓ ଶିଳ୍ପନେତା ଉପସ୍ଥିତ ଥିଲେ। ଆଲୋଚନାରେ ଏକ ସ୍ୱଷ୍ଟ ଏବଂ ଭବିଷ୍ୟତ ଦୃଷ୍ଟିକୋଣକୁ ସାକାର କରିବା ଲାଗି ଭାରତ ଏବଂ ଆଫ୍ରିକା ସମ୍ପର୍କକୁ ଆହୁରି ଗଭୀର କରିବା ଉପରେ ଗୁରୁତ୍ୱ ପ୍ରକାଶ ପାଇଥିଲା। ଉଭୟ ରାଷ୍ଟ୍ର ନବୀକରଣୀୟ ଶକ୍ତି ସମ୍ପ୍ରସାରଣ, ସଂଯୁକ୍ତ ଗ୍ରିଡ୍ ସିଷ୍ଟମର ବିକାଶ, ଶକ୍ତି ସଂରକ୍ଷଣ ଏବଂ ସଂସ୍ଥାଗତ ସୁଦୃଢ଼ୀକରଣ ମାଧ୍ୟମରେ କ୍ଷମତା ନିର୍ମାଣ ଉପରେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସିର ସୂଚନା ଅନୁଯାୟୀ ଇସ୍ରାଏଲ୍ର ଡିମୋନା ସହରରେ ଏକ କ୍ଷେପଣାସ୍ତ୍ରର ପ୍ରଭାବ ସମ୍ପର୍କରେ ଏହା ଅବଗତ ଅଛି ଏବଂ ନେଗେଭ୍ରେ ଥିବା ପରମାଣୁ ଗବେଷଣା କେନ୍ଦ୍ରର କ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ବୋଲି କୁହାଯାଇଛି। ଏଜେନ୍ସି କହିଛି ଏପର୍ଯ୍ୟନ୍ତ ସେଠାକାର ରାଜ୍ୟଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି ଅସ୍ୱାଭାବିକ ବିକିରଣ ସ୍ତର ଚିହ୍ନଟ ହୋଇନାହିଁ। ଏଜେନ୍ସିର ମହାନିର୍ଦ୍ଦେଶକ ରାଫେଲ୍ ମାରିଆନୋ ଗ୍ରୋସି କହିଛନ୍ତି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ସେ ପରମାଣୁ ପ୍ରତିଷ୍ଠାନ ନିକଟରେ ସର୍ବାଧିକ ସାମରିକ ସଂଯମତା ପାଳନ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ବିସିସିଆଇ ଚଳିତ ବର୍ଷ ଜୁନ୍ ମାସରେ 2 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ନିମନ୍ତେ ଆୟର୍ଲ୍ୟାଣ୍ଡ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି। ପୁରୁଷ କ୍ରିକେଟ୍ ଦଳ ଜୁନ୍ 26 ତାରିଖରେ ବେଲ୍ଫାଷ୍ଟରେ ପ୍ରଥମ T20 ମ୍ୟାଚ୍ ଖେଳିବେ। ପରେ 28 ତାରିଖରେ ସେହି ସ୍ଥାନରେ ଦ୍ୱିତୀୟ ଏବଂ ଶେଷ T20 ମ୍ୟାଚ୍ ଖେଳାଯିବ। ଗତ 8 ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ 3 ଥର ଆୟର୍ଲ୍ୟାଣ୍ଡ ଗସ୍ତ କରିଛି। ଆଇପିଏଲ୍ କ୍ରିକେଟ୍ରେ କୋଲକାତା ନାଇଟ୍ ରାଇଡର୍ସ KKRର ଆକାଶଦୀପ ଆଘାତ ଯୋଗୁଁ ଏହି ସିଜିନ୍ରୁ ବାଦ୍ ପଡ଼ିଛନ୍ତି। ବେଙ୍ଗଲର ଏହି 29 ବର୍ଷୀୟ ଦ୍ରୁତ ବୋଲର ଗତବର୍ଷ ଆବୁଧାବିରେ ହୋଇଥିବା ନିଲାମରେ 1 କୋଟି ଟଙ୍କାରେ ଚୁକ୍ତିବଦ୍ଧ ହୋଇଥିଲେ। ହର୍ଷିତ ରାଣା ପୂର୍ବରୁ KKR ପାଇଁ ଏହି ସିଜିନ୍ରୁ ବାଦ୍ ପଡ଼ିଛନ୍ତି ଏବଂ ମାଥିସାପଥି ରାଣା ଏବେ ବି ଶ୍ରୀଲଙ୍କା କ୍ରିକେଟ୍ରୁ ଅନୁମତି ଅପେକ୍ଷାରେ ଅଛନ୍ତି। କେରଳମ୍ ବିଧାନସଭା ନିର୍ବାଚନ ପାଇଁ 11 ଓ ଆସାମ ବିଧାନସଭା ପାଇଁ 2 ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ବିଜେପି। ଦେଶରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍ପିଜିର କୌଣସି ଅଭାବ ନଥିବା ସ୍ୱଷ୍ଟ କଲେ ସରକାର। ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପରେ ଶ୍ରୀଲଙ୍କାରେ ଇନ୍ଧନ ମୂଲ୍ୟ 30% ବୃଦ୍ଧି। 48 ଘଣ୍ଟା ମଧ୍ୟରେ ହରମୁଜ ପ୍ରଣାଳୀ କାର୍ଯ୍ୟକ୍ଷମ ନ କଲେ ଇରାନ୍ର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ନେଇ ଆମେରିକାର ଚେତାବନୀ ଏବଂ ଦୁଇ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ଆୟରଲ୍ୟାଣ୍ଡ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କଲା BCCI। ସମ୍ବାଦ ଶେଷ ହେଲା।